ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖ୍ୟ ଖବର। ସାରା ରାଜ୍ୟ ଔଷଧ ଉଷ୍ଣାକିତି ପାଳନ ହେଲା ରଙ୍ଗର ପରବ ଭୁଲି। ରାଜ୍ୟସଭା ନିର୍ବାଚନ ଲାଗି ଆବାକେଲ ଶେଷ ହୋଇଛେ ନାମାଙ୍କନ ପତ୍ର ଦାଖଲ। ଆବାକେଲ ଦୁଇଦିନିଆ ଓଡ଼ିଶା ଗସ୍ତି ଆସୁଛନ୍ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ। ମଣ୍ଡୁଲିନ ସିଆଇଏସ୍ଏଫ୍ ସ୍ଥାପନା ଦିବସ ସମାରୋହତି ଦେବେ ଯୋଗ। ଋଷିକୁଲ୍ୟା ମହାଣନୁ ମୂଲ ହେଲା ଅଲିଭ୍ ରିଡ୍ଲେଙ୍କର ସମୂହ ଅଣ୍ଡାଦାନ ପ୍ରକ୍ରିୟା। ଆଉର୍ ମେଧବହୁଳତା ବାବଦେ ଲୋକଙ୍କୁ ସଚେତନ କରିବାର ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ମେଧବହୁଳତା ଦିବସ। ସାରା ଦେଶେ ଆଜି ଉଷତ ଉଷ୍ଣାକିତି ରଙ୍ଗର ପରବ ହୋଲି ପାଲିତ ହୋଇଛେ। ଓଡ଼ିଶାର ମହାପୁରୁଷ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ପରବ ଗୋଟିଏ ଖାସ୍ ମାନ୍ୟତା ରହିଛେ। ସାରା ରାଜ୍ୟ ଗୁଡ଼ିଭାଡ଼ିମାନଙ୍କେ ଦେବାଦେବୀଙ୍କଠାରେ ହୋଲି ପରବ ପାଳନ କରାଯାଇଥିବା ବେଳେ ପଶ୍ଚିମ ଓଡ଼ିଶାର ଗୁଣେଖାଇ ଉତ୍ସବ ପୁରାତନ ପରମ୍ପରା ଅନୁସାରେ ପାଳନ କରାଯାଇଛି। ପୁରୀ ଶ୍ରୀମନ୍ଦିର ଆଜି ମହାପ୍ରଭୁମାନଙ୍କର ହୋଲି ନୀତି ଆଉ ଚନ୍ଦନ ଯାତ୍ରା ମୂଲ ହୋଇଛି। ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ଋତୁରୁ ମହାପ୍ରଭୁଙ୍କର ପାଖେ ତିନିଟା ଆଜ୍ଞାମାଲ ଲାଗି କରାଯାଇଥିଲା। ତା' ଋତୁରୁ ଦଳଗୋବିନ୍ଦଙ୍କୁ ରତ୍ନ ସିଂହାସନ କି ବିଜେ କରାଯାଇଥିଲା। ତା' ଋତୁରୁ ଦଳଗୋବିନ୍ଦ ଭୂଦେବୀ ଶ୍ରୀଦେବୀଙ୍କୁ ବିମାନଟି ବସାଯାଇକରି ନରେନ୍ଦ୍ର ଚକଡ଼ାକେ ନିଆଯାଇଥିଲା। ହୋଲି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ଆନନ୍ଦର ପରବ ହୋଲି ସମାଜର ଶାନ୍ତିର ବାର୍ତ୍ତା ଦେସି। ହୋଲି ସାମାଜିକ ବନ୍ଧନକେ ବରକସ କରବାର ସହିତ ସବୁକୁରାର ମନ ଭିତରେ ଆଶାର ସଞ୍ଚାର କରସି। ଇ ପରବ ବିବିଧତା ଭିତରେ ଏକତାର ପ୍ରତୀକ ବୋଲି ରାଷ୍ଟ୍ରପତି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଲି ବାର୍ତ୍ତାତି କହିଛନ୍, ହୋଲି ପରବ ସାରା ପରିବେଶକେ ନୂଆ ଶକ୍ତିତି ଭରିଦେସି। ରଙ୍ଗର ପରବ ସମଗ୍ର ଜୀବନ୍ତି ଖୁସି ସମୃଦ୍ଧି ଓ ସଫଳତା ଆଣିଦେଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି ଖୁସି ହର୍ଷ ଆଉ ଉଲ୍ଲାସର ପରବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ସମଗ୍ରର ମଙ୍ଗଳ କାମନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଲ୍ ହୋଲିର ଶୁଭେଚ୍ଛା ଜଣାଇକରି ରଙ୍ଗର ପରବ ହୋଲି ସମଗ୍ରର ଜୀବନ୍ତୀ ସୁଖ ଶାନ୍ତି ଓ ସମୃଦ୍ଧି ଭରବାର ସଙ୍ଗେ ସଙ୍ଗେ ଭାଇଚାରା ଓ ସାମାଜିକ ସଦ୍ଭାବନାକେ ଆହୁରି ବରକସ କରୁ ବୋଲି କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ହୋଲି ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍। ହୋଲି ଅବସରରେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆଉ ବୃନ୍ଦାବନ ଗୁରୁକୁଲ ତରଫୁ ଏ ସଞ୍ଜବେଳେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପନ ବୃନ୍ଦାବନ ମହୋତ୍ସବ ଆୟୋଜନ କରାଯାଇଛି। ପଶ୍ଚିମ ଓଡ଼ିଶାର ଗାଁ ଓ ସହର ତକ ସବୁଆଡ଼େ ଉଷତ ଉଷ୍ଣାକିତି ହୋଲି ପରବ ପାଳନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ରାଜଖମାରନ ହୋଇଥିବାର ହୋଲି ପାଳନ ସମାରୋହଟି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। ଦଳୀୟ କର୍ମୀ ଓ ସ୍ଥାନୀୟ ଲୋକର ସାଙ୍ଗେ ଉପମୁଖ୍ୟମନ୍ତ୍ରୀ ରଙ୍ଗ ଖେଳିକରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍।
ପବିତ୍ର ରଙ୍ଗର ତ୍ୟୋହାର ହୋଲି ଉପଲକ୍ଷେ ଓଡ଼ିଶାର ଜନସାଧାରଣ ସମସ୍ତଙ୍କୁ ମୋର ହୋଲିର ଅଭିନନ୍ଦନ ଜୁହାର ଜଣାଉଛି ଏବଂ ପ୍ରାର୍ଥନା କରେ କି ହୋଲି ତ୍ୟୋହାରର ଯେଉଁ ମହତ୍ୱ ଅଛି ତାକୁ ଆଖି ଆଗରେ ରଖିକରି ସମସ୍ତେ ଏ ତ୍ୟୋହାରକୁ ପାଳନ କରିବେ ଏବଂ ସୁଖ ଶାନ୍ତିରେ ସମସ୍ତେ ଜୀବନ ଜ୍ଞାପନ କରିବେ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ବଲାଙ୍ଗୀର ଜିଲ୍ଲା ଲୟସିଂହା ଅନ୍ତର୍ଗତ ନଗାଁ କ ଗାଁ ପରିବାର ଓ ବନ୍ଧୁ ପରିଜନଙ୍କ ସଙ୍ଗେ ହୋଲି ପାଳନ କରିଛନ୍। ସୁବର୍ଣ୍ଣପୁର ଜିଲ୍ଲାର ହୋଲି ଉତ୍ସବ ପାଳନ କରାଯିବାର ସହିତ ଜିଲ୍ଲାର ଭିନ୍ ଭିନ୍ ଦୋଳମେଳନ ପଡ଼ିଆନ ହରିହର ଭେଟ ହୋଇଛି। ଏହି ଅବସରରେ ସୁସଜିତ ବିମାନଟି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବାର ସୁଯୋଗ ପାଇଛନ୍। ପରମ୍ପରା ଅନୁସାରେ ବୀର ମହାରାଜପୁରଠାରେ ସୋଲଡ଼ା ଗାଁରୁ ଆସିଥିବାର ମେଳନକେ ଶ୍ରଦ୍ଧାଳୁମାନେ ଦର୍ଶନ କରିବାର ସହିତ ପାଞ୍ଚଦିନିଆ ଫଗୁନପୁନି ଉତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି। ହୋଲି ଓ ତାର ପରର ଘଟଣାକୁ ରୋକବାର ଲାଗି ସାରା ରାଜ୍ୟ ଜିଲ୍ଲା ଓ ପୁଲିସ୍ ପ୍ରଶାସନମାନଙ୍କ ତରଫୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନୟତ ନଲିଆ ବନ୍ଦ ଘାଟମାନଙ୍କେ ଅଗ୍ନିଶମ ବାହିନୀ କର୍ମଚାରୀମାନଙ୍କୁ ମୁତୟନ କରାଯାଇଛି। ଶାନ୍ତି ଶୃଙ୍ଖଳା ଲାଗି ସହରରେ ବଜାରରେ ଛକମାନଙ୍କେ ଭିଲ୍ ପୁଲିସ୍ କର୍ମଚାରୀମାନେ ଦିନସାରା ପଏଁତରା ମାରିଥିଲେ। ଦଶଟା ରାଜ୍ୟର 37ଟା ରାଜ୍ୟସଭା ଆସନ ଲାଗି ଆବାକେଲ ହେଉଛେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। 6 ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବାର ସଙ୍ଗେ 9 ତାରିଖକେ ନାମାଙ୍କନ ପ୍ରତ୍ୟାହାର ଶେଷ ଦିନ ରଖାଯାଇଛି। ଏବେ 16 ତାରିଖ ଦିନ ଏହି ଆସନମାନଙ୍କ ଲାଗି ଭୋଟ ହେବା। 37ଟା ଆସନ ଭିତରୁ ଓଡ଼ିଶାର 4ଟା ଆସନ ଲାଗି ମତଦାନ ହେବା। ରାଜ୍ୟସଭା ନିର୍ବାଚନ ଲାଗି ବିଜେପି ତରଫୁ ଦଳର ରାଜ୍ୟସଭାପତି ମନମୋହନ ସାମଲ ଆଉ କଳାହାଣ୍ଡି ସାଂସଦ ସୁଜିତ କୁମାରଙ୍କର ନାଁ ଘୋଷଣା କରାଯାଇଛି। ସିଆଡ଼େ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍। ତାଙ୍କର ପ୍ରାର୍ଥୀତ୍ୱକେ ବିଜେପି ତରଫୁ ସମର୍ଥନ କରାଯାଇଛି। ନିଜ ସପକ୍ଷତି ସମର୍ଥନ ଯୋଗାଡ଼ କରିବାର ଲାଗି ଶ୍ରୀ ରାୟ ବିଜେପି ସହିତ କଂଗ୍ରେସର ରାଜ୍ୟସ୍ତରୀୟ ନେତାମାନଙ୍କ ସାଙ୍ଗେ ଆଲୋଚନା କରୁଥିବାର ଜଣାପଡ଼ିଛି। ବିଜୁ ଜନତା ଦଳ ତରଫୁ ସନ୍ତୃପ୍ତ ମିଶ୍ର ଓ ଡାକ୍ତର ତତେଶ୍ୱର ହୋତାଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବା କାଲିଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତି ଆସୁଛନ୍। ଶୁକ୍ରବାର ଦିନ କଟକ ମଣ୍ଡୁଲିଠାରେ ଥିବା ସିଆଇଏସ୍ଏଫ୍ ସ୍ଥାପନା ଦିବସ ସମାରୋହରେ ଶ୍ରୀ ଶାହା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଇତର ସହିତ ଭୁବନେଶ୍ୱରର ଜନସଭାକୁ ଉଦ୍ବୋଧନ ଦେଇକରି ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ ଆଉ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇକରି ପୁଲିସ୍ ପ୍ରଶାସନ ତରଫ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁଣ୍ଡୁଲି ସମାରୋହ ସ୍ଥଳର 5 କିଲୋମିଟର ପରିଧିକୁ ନୋ ଫ୍ଲାଇଙ୍ଗ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଯୁଦ୍ଧର ସ୍ଥିତି ଭିତରେ ପଶ୍ଚିମ ଏସିଆନ ଫସିଥିବାର ଭାରତୀୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ଭାରତ ସରକାରଙ୍କ ତରଫରୁ 58 ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଅନୁସାରେ ଇଣ୍ଡିଗୋ ତରଫରୁ 30 ଆଉ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ତରଫରୁ 23 ବିମାନ ଥି ଲୋକ ନିଜର ଦେଶକେ ଅଣାଯିବା। ସରକାରଙ୍କ ତରଫରୁ ଏପ୍ତକ 1221 ଜଣ ଭାରତୀୟଙ୍କୁ ଯୁଦ୍ଧ କ୍ଷେତ୍ରରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ସିଆଡ଼େ ସ୍ଥିତିକୁ ନଜରଟି ରଖିକରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ପ୍ରବାସୀ ଭାରତୀୟମାନଙ୍କର ସାହାଯ୍ୟ ଲାଗି ଗୋଟିଏ ନିୟନ୍ତ୍ରଣ କକ୍ଷର ବ୍ୟବସ୍ଥା କରାଯିବା ସହିତ ହେଲ୍ପଲାଇନ୍ ନମ୍ଘର ବିଲ୍ ଜାରି କରାଯାଇଛି। ଗଞ୍ଜାମର ଋଷିକୁଲ୍ୟାନଦ ଖଣିନ ଅଲିବ୍ରିଡ଼ିଲେ କଇଁଛମାନଙ୍କର ସମୂହ ଅଣ୍ଡାଦାନ ପ୍ରକ୍ରିୟା ଗଲାକାଲିଠାରୁ ମୂଲ ହୋଇଯାଇଛି। ପହିଲା କ୍ଷେପ୍ତି 1400 ନୁଆତକା ଅଣ୍ଡାଦାନ ହୋଇଛି। କଇଁଛଙ୍କର ଆଗମନକୁ ନଜରଟି ରଖିକରି ବନ ବିଭାଗ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମାଛମରା ଟ୍ରଲରମାନଙ୍କୁ ସମୁଦ୍ର ଭିତରକୁ ଯିବାର ଲାଗି ମନା କରାଯାଇଛି। ଭିନ୍ ଭିନ୍ ଜାଗାର ବନ ସୁରକ୍ଷା କର୍ମଚାରୀମାନେ କଇଁଛମାନଙ୍କର ସୁରକ୍ଷା ଯୁଗିଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବାକେଲ୍ ଓଡ଼ିଶା ହୋମ୍ଷ୍ଟେ ୱାର୍କସପ୍ ଆଉ ଗୋ ହୋମ୍ଷ୍ଟେ ପୋର୍ଟାଲର ଶୁଭାରମ୍ଭ କରିବେ। ଦିନର 10 ବଜେ ଭୁବନେଶ୍ୱରର ଗୋଟିଏ ଖାସ୍ ସମାରୋହଟି ତା'ର ଶୁଭାରମ୍ଭ କରାଯିବା। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଭିଲ୍ ଉପସ୍ଥିତ ରହିବେ। ଚୈତ ମାସର ଅନ୍ଧାରପଖର ଦ୍ୱିତୀୟ ତିଥି ଅବସରରେ ଏବାକେଲ୍ ପୁରୀ ଶ୍ରୀମନ୍ଦିର ନ ମହାପ୍ରଭୁମାନଙ୍କର ବନକ ଲାଗି ନୀତି ହେବା। ଏଟା ଗୋଟିଏ ଗୁପ୍ତ ନୀତି ହୋଇଥିବାରୁ ସଞ୍ଜବେଳ 6 ବଜେରୁ ରାତି 10 ବଜେ ତକ୍ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ମେଦବହୁଳତା ଗୋଟିଏ ରୋଗ ନାହିଁ ହେଲେ ବି ଏଇଟା ବହୁତଟେ ରୋଗର କାରଣ ଭାବେ ଚିହ୍ନଟ କରାଯାଇଛି। ମେଦବହୁଳତାର କାରଣ ଏତେକେ ନିୟନ୍ତ୍ରଣ କରିବାର ଲାଗି ଜନସଚେତନତା ବଢ଼ାବାର ଉଦ୍ଦେଶ୍ୟ ଆଜି ବିଶ୍ୱ ମେଦବହୁଳତା ଦିବସ ପାଳନ କରାଯାଉଛି। 2020 ଫି ବଛର ମାର୍ଚ୍ଚ 4 ଦିନ ଏ ଦିବସ ପାଳନ କରାହୋଇଆସୁଛି। ଏ ବଛର ଏ ଦିବସର ବାର୍ତ୍ତା ହେଉଛି କୋଟି କୋଟି ରୋଗର କାରଣ ହେଉଛି ମେଦବହୁଳତା। ବିଶ୍ୱସ୍ତରତୀ ମେଧବଳତା ସମସ୍ୟାର ମୁକାବିଲା ଲାଗି ସାମୁହିକ ବ୍ୟବସ୍ଥିତ ପଦକ୍ଷେପ ଦିଗ୍କେ ଉଜାଗର କରିବାର ଲାଗି ଏ ବଛର ଏ ବାର୍ତ୍ତା ରଖାଯାଇଛି। ପୃଥିବୀର 100 କୋଟି ଲୋକର ଏଛାନକା ମେଧବଳତାର ଶିକାର ହୋଇଛନ୍। 2035 ପୃଥିବୀର ଅଧାନ ଅତକା ଲୋକ ମେଧବଳତାର ଶିକାର ହେବାର ଆଶଙ୍କା ରହିଛି ବୋଲି ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଭେଷେଜ ବିଶେଷଜ୍ଞ ଡାକ୍ତର ସୁଦୀପ୍ତ କୁମାର ରାଉତ କହିଛନ୍।
ସାଧାରଣ ଜ୍ଞାନ ହିସାବରେ ଓବେସିଟିକୁ ବାସାଲ ମେଟାବଲିକ ରେଟ୍ ଯେଉଁଟାକି ବିଏମ୍ଆଇ କୁହାଯାଏସି ଗୋଟେ ବଡ଼ ସମସ୍ୟା ହିସାବରେ ଉପଚିକିରି ଆସୁଛେ। ଆମେ ସାଧାରଣ ହିସାବରେ ଆମର ଡାଏଟ୍ ଯେନ୍ଟା ଆମେ ଖାଦ୍ୟପେୟ ବ୍ୟବହାର କରୁଛୁଁ ତାକୁ ଆମେ ଟିକେ ସଜାଗ ହିସାବରେ ରହିକି ଟିକେ ଫିଜିକାଲ ଆକ୍ଟିଭିଟି ଆମର ଡେଲିର ଆମର ୱାର୍କଆଉଟ୍ ଏ ଜିନିଷକୁ ଆମେ ନିଜର ଡେଲି ରୁଟିନ୍ରେ ନିଜେ ପାଳନ କରିବାଟା ଦରକାରୀ ହେଇଗଲାନ। ଆପଣ ଇତାର ପ୍ରତି ଯେତେ ସଜାଗ ରହିବେ ସେତେ ଭଲ କଲେ କି ଇଟା ଆଗାମୀ ଦିନକୁ ଆପଣଙ୍କୁ ବ୍ଲଡ୍ ପ୍ରେସର ହାଇ ସୁଗର ଆଉ ହାର୍ଟର ଡିଜିଜ କିଡ଼ନୀ ଡିଜିଜ ଏସବୁକୁ ସମ୍ମୁଖୀନ କରାଇଦେବା। ସଜାଗ ରହୁନ ଆଉ ନିଜକୁ ହେଲ୍ଦି ରଖୁନ।
ନୂଆପଡ଼ା ଜିଲ୍ଲା ଖରିଆଲ ରୋଡ୍ ଇଲାକାର ତେଜସ୍ୱୀ ସୋନି ଇଣ୍ଡୋନେସିଆର ବାଲିଠାରେ ହୋଇଥିବାର ବିଶ୍ୱ କିକ୍ବକ୍ସିଂ ପ୍ରତିଯୋଗିତା ଥି ସ୍ୱର୍ଣ୍ଣ ପଦକ ଜିତିକରି ଦେଶ ଆଉ ରାଜ୍ୟର ଲାଗି ଗୌରବ ଆନିଛନ୍। ଫାଇନାଲ ମୁକାବିଲା ଥି ଫିଲିପାଇନ୍ସର ପ୍ରତିଯୋଗୀଙ୍କୁ ହରେଇକରି ସେ ବିଶ୍ୱ ବିଜେତା ଗୌରବ ଅର୍ଜନ କରିଛନ୍। ଆଇସିସି ବିଶ୍ୱକପ୍ ପୁରୁଷ କ୍ରିକେଟ୍ ଥି ଆଜି କୋଲକାତାର ଇଡେନ୍ ଗାର୍ଡେନ୍ର ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ଦଳ ଭିତରେ ପହିଲା ସେମିଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ନ୍ୟୁଜିଲାଣ୍ଡ ଦଳ ଟସ୍ ଜିତିକରି ପହିଲା ବୋଲିଂ କରିବାର ନିଷ୍ପଭି ନେଇଛି। ଏବାକେଲ୍ ଭାରତ ଆଉ ଇଂଲଣ୍ଡ ଭିତରେ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ର 2 ସେମିଫାଇନାଲ୍ ମ୍ୟାଚ୍ ଖେଳା ହେବା। ଏବା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗି ଜାଗାନ ପାକ୍ ସୁଖା ରହିବା। ଏବା ହପ୍ତେ ତକ୍ ପାକ୍ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ରାଜ୍ୟର ବଡ଼ଭାଗି ଜାଗାନ ଆଜି ଦିନର ତାପମାତ୍ରା 35 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାର ରାଜ୍ୟର ସବୁନ ଜହ ଦିନର ତାପମାତ୍ରା 39 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖେ ସାରା ରାଜ୍ୟ ଉଷତ ଉଷ୍ଣାକିତି ପାଳନ ହେଲା ରଙ୍ଗର ପରବ ହୋଲି। ରାଜ୍ୟସଭା ନିର୍ବାଚନ ଲାଗି ଏବାକେଲ୍ ଶେଷ ହେଉଛେ ନାମାଙ୍କନ ପତ୍ର ଦାଖଲ। ଏବାକେଲ୍ ଦୁଇଦିନିଆ ଓଡ଼ିଶା ଗସ୍ତି ଆସୁଛନ୍ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ। ଋଷିକୁଲ୍ୟା ମୁହାଣନ ମୂଲ ହେଲା ଅଲିଭ୍ରିଡ୍ ରେକର୍ଡ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆଉ ମେଧବୋଲତା ବାବଦେ ଲୋକ ସଚେତନ କରିବାର ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ମେଧବୋଲତା ଦିବସ। আজির আঞ্চলিক খবরের শেষ হল জুহার।